ତେଣୁକରି ତାଙ୍କର ବ୍ୟବସ୍ଥା ସୁପ୍ରିମ୍ କଣ୍ଟ୍ରୋଲର ସିଏ। ତେଣୁ ଆମେ ଗତକାଲି 30 ଶ୍ଲୋକ ଉପରେ ଆଲୋଚନା କରିଥିଲେ, ଭଗବାନ କେମିତି ତରସା ବୃଦ୍ଧି କଲେ, ସଙ୍ଗେ ସଙ୍ଗେ ଭଗବାନ ଯେଉଁ ବୃଦ୍ଧି କଲେ, ଆମେ ଶ୍ଲୋକ ଉପରେ କାଲି ଆଲୋଚନା କରିଥିଲେ। ଭଗବତା ଭଗବତ କ୍ରିୟତେ ହରି ନାଶନ, ଭଗବତା କ୍ରିୟତେ ହରି ନାଶନ, ଏକାଭଳି ଶବ୍ଦ ରହିଛି ତାଙ୍କର ଭାଗବତରେ କହିଛନ୍ତି। ଏକାଭଳି ଶବ୍ଦ ରହିଛି କିନ୍ତୁ ତାର ଅର୍ଥ ବହୁତ ପାର୍ଥକ୍ୟ ରହିଛି। ଅସୁରମାନେ କହୁଛନ୍ତି ଯେ ଭାଗବତ କ୍ରିୟତେ ହରି ନାଶନ, ହରି ଅଜଗର ଭଗବାନଙ୍କୁ ନାଶ କରିଦେଲା, କିନ୍ତୁ ଦେବତାମାନଙ୍କର କହୁଛନ୍ତି ଭଗବତା କ୍ରିୟତେ ହରି ନାଶନ, ଭଗବାନ ଦ୍ୱାରା ହରି ନାଶ ହେଲା। ଏ ସଂସ୍କୃତ ଶବ୍ଦ ବହୁତ ବହୁତ ତା'ର ମିନିଂ ସବୁ ରହିଛି। ଶିଶୁ ମହାରାଜ ମହାରାଜଙ୍କ କୃପାରୁ ଆମେ ଏସବୁ ଜାଣିପାରୁଛେ। ତେଣୁ ତା'ପରେ ସବୁଥିରେ କୁହାଯାଉଛି ଯେ ତା'ପରେ ଶ୍ରୀକୃଷ୍ଣ ନିଜ ଶରୀର ବର୍ଦ୍ଧନ କରିବା ଫଳରେ ଅସୁରଟି ଯଦିଓ ଏକ ବିଶାଳ ଆକୃତି ଧାରଣ କରିଥିଲା, ତଥାପି ତା'ର ଶ୍ୱାସ ରୁଦ୍ଧ ହୋଇଗଲା ଏବଂ ତା'ର ଚକ୍ଷୁ ଦୁଇଟି ବାହାରି ଆସିଲା। ଅସୁରର ପ୍ରାଣବାୟୁ କିନ୍ତୁ କୌଣସି ନିର୍ଗମନ ପଥ ଦେଇ ବାହାରି ଆସିପାରିନଥିଲା ଏବଂ ଅବଶେଷରେ ଅସୁରର ବ୍ରହ୍ମରନ୍ଧ୍ର ଭେଦ କରି ତାହା ବାହାରି ଆସିଲା। ତା'ପରେ ଶ୍ଳୋକରେ କୁହାଯାଉଛି ଅସୁରର ସମସ୍ତ ପ୍ରାଣବାୟୁ ମସ୍ତକର ଛିଦ୍ରପଥରେ ବହିର୍ଗତ ହେଲା ପରେ ଶ୍ରୀକୃଷ୍ଣ ମୃତ ଗୋବତ୍ସା ଏବଂ ଗୋପାଳ ବାଳକମାନଙ୍କ ଉପରେ ନିଜ ଦୃଷ୍ଟିପାତ ଦ୍ୱାରା ସେମାନଙ୍କୁ ପୁନର୍ଜୀବିତ କଲେ। ତାପରେ ମୁକ୍ତିଦାନ ମୁକୁନ୍ଦ ତାଙ୍କ ସଖା ଏବଂ ଗୋବତ୍ସାମାନଙ୍କ ସହିତ ଅସୁର ମୁଖରୁ ବାହାରି ଆସିଲେ। ହରିକୃଷ୍ଣ ଆଜି ଆମେ ଶ୍ରୀମଦ୍ ଭାଗବତର ଦଶମ ସ୍କନ୍ଦ ଦ୍ୱାଦଶ ଅଧ୍ୟାୟ ଭଗବାନଙ୍କର ଏଇ ଯେଉଁ ଆଭାସର ବଦ୍ଧ ଲୀଳାଟି ବର୍ଣ୍ଣନା କରାଯାଉଛି। ଆମେ ଗତକାଲି କହିଥିଲେ ଭଗବାନ ଯେଉଁ ବୃନ୍ଦାବନରେ ଯେଉଁ ବିଭିନ୍ନ ପ୍ରକାର ଲୀଳା କରିଥିଲେ, ଯେଉଁଭାବେ ଅସୁରମାନଙ୍କୁ ହତ୍ୟା କରିଥିଲେ, ତାଙ୍କର ଐଶ୍ୱର୍ଯ୍ୟ ପ୍ରଦର୍ଶନ କରିନଥିଲେ, ସେ ମାଧୁର୍ଯ୍ୟ ଭାବରେ ସେ ଛୋଟ ପିଲା ହିସାବରେ ତାଙ୍କୁ ଅସୁରମାନଙ୍କୁ ସବୁ ହତ୍ୟା କରିଥିଲେ। ତେଣୁ ଯେମିତି ପୁତନା 6 ଦିନରେ ଭଗବାନ ଯେଉଁ ପୁତନାକୁ ବଦ୍ଧ କରିଥିଲେ, ସେଇ 6 ଦିନରେ ଶିଶୁ ହିସାବରେ ସେ ତା'ର ସ୍ତମ୍ୟପାନ କରି ସେଇଠି ରହିଥିଲେ ଆଉ ବଡ଼ ନିଜକୁ ବିସ୍ତାର କରିନଥିଲେ। ଜଣେ ଆଚାର୍ଯ୍ୟ କହୁଛନ୍ତି ଯେମିତି ଭଗବାନ ଯେତେବେଳେ ବାମନ ଦେବ ରୂପରେ ଆସିଥିଲେ, ଛୋଟ ଶିଶୁ ରୂପରେ ଆସିଥିଲେ, ଛୋଟ ବାଳକ ରୂପରେ ଆସିଥିଲେ, କିନ୍ତୁ ନିଜକୁ ବିସ୍ତାର କରିକିରି ମାପ ନେଲେ, ପାଦର ମାପ ନେଲେ, 3 ପାଦ ଭୂମି ଯେଉଁ କହିଥିଲେ 2 ପାଦରେ ସମସ୍ତ ବ୍ରହ୍ମାଣ୍ଡକୁ ମାପିଦେଲେ, 3ୟ ପାଦ ପାଇଁ କିଛି ନଥିଲା। କିନ୍ତୁ ସେଭଳି ଯଦି ଭଗବାନ ଚାହିଁଥାନ୍ତେ କୃଷ୍ଣ ସେଭଳି ରୂପ ଧାରଣ କରିପାରିଥାନ୍ତେ, କିନ୍ତୁ ଭଗବାନ ସେଇ ଛୋଟ ଶିଶୁ ରୂପରେ ପୁତନାକୁ ବଦ୍ଧ କଲେ। ସେହିଭଳି ଭାବରେ ଯେତେବେଳେ 3ମାସିକ ଶକଟା ଅଭାବ ହୁଅନ୍ତା, 3 ମାସରେ ଯେଉଁ ଭଗବାନ ହେଇଥିଲେ ଶକଟାସୁରକୁ ବଦ୍ଧ କରିଥିଲେ, ସେତେବେଳେ ଭଗବାନ ଚାହିଁଥିଲେ ହିରଣ୍ୟକଶିପୁକୁ ଯେମିତି ବଦ୍ଧ କରିଥିଲେ ଭଗବାନ ନୃସିଂହଦେବ ରୂପରେ ବିରାଟ ରୂପ ଧାରଣ କରିଥିଲେ, ସେଭଳି ଭାବେ ରୂପ ଧାରଣ କରିପାରିଥାନ୍ତେ, କିନ୍ତୁ ଭଗବାନ ସେଇ 3 ମାସର ଶରୀରରେ ଛୋଟ ଶିଶୁ ଶରୀରରେ ଛୋଟ ଛୋଟ ପାଦକୁ ଯେତେବେଳେ ବଢ଼େଇ ଦେଇଥିଲେ ଶକଟାଟି ଓଲଟି ପଡ଼ିଥିଲା, ଆକାଶକୁ ପଳେଇଲା, ଓଲଟିକିରି ଆସି ପଡ଼ିଲା ତଳେ ପୁଣି। ସେଇଭଳି ଭାବେ ଭଗବାନ ଯେତେବେଳେ ଦାମବନ୍ଧନ ଲୀଳା ହୋଇଥିଲା ଭଗବାନଙ୍କର 3 ବର୍ଷର ଲୀଳାଟି, ଭଗବାନ ସେଇ ଉଦୁଖଳରେ ସେ ଯେଉଁ ଉତ୍ପାଟନ କଲେ ଅର୍ଜୁନ ଯମଳାର୍ଜୁନ ବୃକ୍ଷ, ଏ ଆକାଶକୁ ଛୁଇଁଥିଲା, 1000 ହାତୀ ଯାହାକୁ ଉପାଡ଼ି ପାରିବେ ନାହିଁ, ଭଗବାନ ସେଇ ଉଦୁକଳରେ ଛୋଟ ଉଦୁକଳରେ ସେ ଦୌଡ଼ି ରହିକି 1000 ଅଟକି ରହିଲେ ତା ଦେହରେ ସେଇଥିରେ ସେ ବିରାଟ ବୃକ୍ଷକୁ ଉତ୍ପାଟନ କରିଥିଲେ। ତେଣୁ ଭଗବାନ ଯେଉଁ କ'ଣ ଅନ୍ୟ ଯେଉଁ ବିରାଟ ରୂପ ସବୁ ରହିଛି ପୃଥିବୀ ଉତ୍ପନ୍ନ କରିଥିଲା ବେଳେ ଯେଉଁ ବରାହ ରୂପ ଧାରଣ କରିଥିଲେ ବିରାଟ ରୂପ ଧାରଣ କରିଥିଲେ ସେଭଳି ରୂପ ଧାରଣ କରିନାହାନ୍ତି। ତେଣୁ ବୃନ୍ଦାବନରେ ଯେଉଁ ସବୁ ଲୀଳା କରିଥିଲେ ସେ ଲୀଳା ହେଉଛି ମାଧୁର୍ଯ୍ୟ ଲୀଳା, ଐଶ୍ୱର୍ଯ୍ୟ ପ୍ରକାଶ କରିନଥିଲେ। କିଛି କିଛି ଐଶ୍ୱର୍ଯ୍ୟ ପ୍ରକାଶ ହେଉଛି କିନ୍ତୁ ସେଇ ମାଧୁର୍ଯ୍ୟ ଲୀଳାରେ ସେସବୁ ହେଉଛି। କିନ୍ତୁ ଏଠି ଯେଉଁ ଆକୁ ବଦ୍ଧ କଲେ ଅଘାସୁରକୁ ବଦ୍ଧ କଲେ ନିଜକୁ ବୃଦ୍ଧି ଗଳେ ବୋଲି କହିଲେ ନିଜକୁ ବୃଦ୍ଧି କଲେ ଭଗବାନ ଚାହିଁଥିଲେ କ'ଣ ସେଇ ଛୋଟ ରୂପରେ ଏ ପାଞ୍ଚ ବର୍ଷ ଲୀଳା ସେଇ ଛୋଟ ରୂପରେ କ'ଣ ତାକୁ ବଦ୍ଧ କରିପାରିନଥାନ୍ତି କି? କାହିଁକି ନିଜକୁ ବୃଦ୍ଧି କଲେ ନା? ବିଷ୍ଣୁ ଚତୁର୍ଥ ଭାଷାରେ କହୁଛନ୍ତି ଯେ ଅତ୍ର ତୁ ତାଦୃଶ ମାଧୁର୍ଯ୍ୟ ଗ୍ରାହକ ଦଷ୍ଟୁ ଯେ ଜେନ ଅଭାବା ଦଷ୍ଟୁ ଜନ ଅଭାବା। ସେମିତି ମାଧୁର୍ଯ୍ୟ ଗ୍ରାହକ କେହି ନଥିଲେ ସେମାନେ ଭଗବାନଙ୍କର ଐଶ୍ୱର୍ଯ୍ୟକୁ ଜାଣନ୍ତି। ତେଣୁ ଭଗବାନ ନିଜକୁ ସ୍ୱୟଂ ଭଗବତା ବି ତେନ ଲୌକିକେ ରୀତିର ଆରମ୍ଭ ଇତି ଜାନନ। ତେଣୁ ଭଗବାନ ନିଜର ଐଶ୍ୱର୍ଯ୍ୟ ପ୍ରକାଶ କରିଛନ୍ତି, ନିଜକୁ ବୃଦ୍ଧି କରିଛନ୍ତି। ତରସା ବୃଦ୍ଧି ଗଳେ ତାଙ୍କର ଗଳାରେ ପାଟି ଭିତରେ ଯାଇଥିଲେ ଭଗବାନ ନିଜକୁ ବୃଦ୍ଧି କଲେ। ଏଭଳି ବୃଦ୍ଧି କଲେ ସେ ଆଉ ଅଭ୍ୟାସର ପାଟି ବନ୍ଦ କରିପାର ଆଉ ନିଶ୍ୱାସ ନେଇପାରିଲା ନାହିଁ, ଚୋକ୍ ହେଇଗଲା, ତଣ୍ଟି ଚୋକ୍ ହେଇଗଲା। ତେଣୁ ବର୍ତ୍ତମାନ ଯେଉଁ ପ୍ରାଣବାୟୁ ରହିଛି ପ୍ରାଣବାୟୁ ଯେତେ ବନ୍ଦ ହେଇଯାଏ ସେତେବେଳେ ଆମେ ମୃତ୍ୟୁବରଣ କରିବା। ଯେଉଁ କୁହାଯାଏ ଯେଉଁ ମୃତ୍ୟୁ ସମୟରେ ଯେଉଁ ନିଶ୍ୱାସଟି ଯାଇଥାଏ ଯେଉଁ ନିଶ୍ୱାସିତ କାରଣ କଥା ଅବଲମ୍ବିବ, ଯେଉଁ ନିଶ୍ୱାସଟି ଆମେ ଛାଡ଼ିଛେ ଆଉ ସେ ନିଶ୍ୱାସ ଫେରେ ନାହିଁ, ଯେଉଁ ନିଶ୍ୱାସ ନେଇଛେ ଭିତରକୁ ଆଉ ସେଟା ଆସେ ନାହିଁ, ସେଟା ଲାଷ୍ଟ ନିଶ୍ୱାସ, ଲାଷ୍ଟ ବ୍ରିଥ୍ ବୋଲି କୁହାଯାଏ, ଅନ୍ତିମ ନିଶ୍ୱାସ, ତାପରେ ଆଉ ନାହିଁ, ଆଉ ସେ ଯେଉଁ ଗଲା ଆଉ ଫେରିଲା ନାହିଁ ନିଶ୍ୱାସ। ତେଣୁ ଏ ଯେଉଁ ମୃତ୍ୟୁବରଣ କଲା ସେତେବେଳେ ପ୍ରାଣବାୟୁ ଉଡ଼ିଯିବ, ପ୍ରାଣବାୟୁ ରହିଛି ଆମର ହୃଦୟରେ, ଦଶ ପ୍ରକାର ପ୍ରାଣବାୟୁ ରହିଛି। ତେଣୁ ଇଏ ଯେଉଁ ଆମର ପ୍ରାଣବାୟୁ ଦଶ ପ୍ରକାର ବାୟୁ ରହିଛି, ପ୍ରାଣବାୟୁ ଯେଉଁ ରହିଛି ପ୍ରାଣ ଅପାନ ବ୍ୟାନ ଉଦାନ ସମାନ ଏ ପାଞ୍ଚଟି ହେଉଛି ମୁଖ୍ୟ ବାୟୁ। ତେଣୁ ପ୍ରାଣବାୟୁ ଯେଉଁଟା ରହିଛି ସେଇଟା କେମିତି ରହିଛି ନା, ହୃଦୟ ଭିତରେ ସେ ଭାସମାନ ଅବସ୍ଥାରେ ରହିଛି। ଆମର ଆତ୍ମା ଯେଉଁ ଆପଣ କହୁଥିଲେ ସେଦିନ ଆତ୍ମା କଥା କୁହାଯାଉଛି, ଏଠି କୁହାଯିବ ବର୍ତ୍ତମାନ ଆତ୍ମା ଯେଉଁ ରହିଛି କେଶର ଦଶ ହଜାର ଭାଗର ଭାଗେ ସେ କେମିତି ରହିଛି ହୃଦୟ ଭିତରେ ନା, ଏଇ ପାଞ୍ଚ ପ୍ରକାର ବାୟୁ ଭିତରେ ଭାସମାନ ଅବସ୍ଥାରେ ରହିଛି, କେଉଁଠି ଲାଗିକି ରହିଛନ୍ତି ଆଙ୍ଗୁଠି ଆମର ହାତ ଭିତରେ ଲାଗିକି ରହିଛି ହାତରେ, ସେମିତି କେଉଁଠି ଲାଗିକି ନାହିଁ, ସେ ଭାସମାନ ରହିକି ହୃଦୟ ଭିତରେ ରହିଛି ଭାସମାନ ଅବସ୍ଥାରେ ରହିଛି। ତେଣୁ ଇଏ ଯେଉଁ ବର୍ତ୍ତମାନ ଶ୍ୱାସବୃଦ୍ଧ ହେଇଗଲା ଆଉ ବାୟୁ ଆଉ ଆସିପାରିଲା ନାହିଁ ବା ନେଇପାରିଲା ନାହିଁ ଯାହାବି ହଉ, ତେଣୁ ବର୍ତ୍ତମାନ ସେ ତାର ପ୍ରାଣବାୟୁ ବାହାରି ପଡ଼ିଲା, ପ୍ରାଣବାୟୁ ବାହାରିଗଲା। କେଉଁ ପଟେ ଯିବ? ଆମର ନଅଟା ଛିଦ୍ର ଅଛି, ଆଖି ନାକ କାନ ଜିଭ ପାଟି ଆଉ ଉପସ୍ଥ ଆଉ ଜନନେନ୍ଦ୍ରିୟ, ଏ ଯେଉଁ ନଅଟି ରନ୍ଧ୍ର ଅଛି ସାଧାରଣତଃ ସେଇ ରନ୍ଧ୍ରରେ ଜଣଙ୍କର ପ୍ରାଣବାୟୁ ଚାଲିଯାଏ। କିନ୍ତୁ ଦେଖିବା ଅଧିକାଂଶ ସମୟରେ ଲୋକମାନେ ଯେତେବେଳେ ମୃତ୍ୟୁବରଣ କରନ୍ତି ସବୁ ପରିସ୍ରା ପାଇଖାନା ସବୁ କରିଦେଇଥାନ୍ତି, କାହିଁକିନା ତାଙ୍କ ପ୍ରାଣବାୟୁ ସେଇପଟେ ଯାଏ। କିନ୍ତୁ ଅଘାସୁରର ପ୍ରାଣବାୟୁ ଗଲା କେଉଁପଟେ? ବ୍ରହ୍ମରନ୍ଧ୍ର, ବ୍ରହ୍ମରନ୍ଧ୍ର ଗୋଟେ ରହିଛି ଆମ ମସ୍ତକରେ, ଗୋଟେ ବ୍ରହ୍ମରନ୍ଧ୍ର ରହିଛି ପିଲାଦିନେ ଛୋଟବେଳେ ଫୁସ୍ଫୁସ୍ ହେଉଥିବ ଏଇଠି ଯେଉଁ ରହିଛି ସେଟା ବ୍ରହ୍ମରନ୍ଧ୍ର କୁହନ୍ତି। ଯୋଗୀ ମାନେ ସେ ବ୍ରହ୍ମରନ୍ଧ୍ର ଭେଦ କରିକି ଯାଆନ୍ତି, ଶରୀର ତ୍ୟାଗ କରନ୍ତି। ତେଣୁ ଇଏ ଆର ମଧ୍ୟ ସେଇଭଳି ଭାବେ ବ୍ରହ୍ମରନ୍ଧ୍ର ଭେଦ କରି ସେ ଚାଲିଗଲା। ଯେଉଁ ଜ୍ୟୋତି ରହିଛି, ତାର ଯେଉଁ ଆତ୍ମା ରହିଛି, ସେ ଆତ୍ମାକୁ କେହି ଦେଖିପାରିବେ ନାହିଁ। ଆତ୍ମାର ଆକାର ହେଉଛି କେଶର ଅଗ୍ରଭାଗରୁ 10,000 ଭାଗରୁ ଭାଗେ। 10,000 ଆତ୍ମା ଗୋଟିଏ ସ୍ଥାନରେ ରହିଲେ ମଧ୍ୟ ଆମେ ଦେଖିପାରିବା ନାହିଁ, କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ତାର ଯେଉଁ ପ୍ରାଣବାୟୁ ଚାଲିଗଲା, ସେ ଆକାଶରେ ଅପେକ୍ଷା କରି ରହିଲା। ଜ୍ୟୋତି ଗୋଟିଏ ଉଜ୍ଜଳ ଜ୍ୟୋତି ସେମାନେ ଦେଖିପାରିଲେ, ଉଜ୍ଜଳ ଜ୍ୟୋତି ଦେବତାମାନେ ବି ଅଛି ଦେଖୁଛନ୍ତି, ଉଜ୍ଜଳ ଜ୍ୟୋତି ସବୁ ଦେଖୁଛନ୍ତି। ତେଣୁ ଭଗବାନ ଯେତେବେଳେ ଦେଖିଲେ ଏ ମୃତ୍ୟୁବରଣ କଲା, ତାର ପେଟ ଚିରିକିରି ଭଗବାନ ଆସିଲେ, ଏବଂ ତାର ଯେଉଁ ରହିଛି ଯେଉଁମାନେ ସାଙ୍ଗ ବାଳକମାନେ ଏବଂ ଯେଉଁ ବାଛୁରୀମାନେ ସବୁ ଥିଲେ, ସେମାନଙ୍କୁ ଭଗବାନ ତାଙ୍କର ପ୍ରେମ ବର୍ଷିଣୀ ଯେଉଁ ଦର୍ଶନ ମାଧ୍ୟମରେ ତାଙ୍କୁ ସବୁ ଜୀବନଦାନ କରିଦେଲେ। ତେଣୁ ସେମାନେ ଯେତେବେଳେ ଜୀବନ ସେମାନେ ଆସିଲେ, ବାହାରିକି ଆସିଲେ, ତା ଭିତରୁ ଏ ଯେଉଁ ରହିଛି ଜ୍ୟୋତି ତାର ଆତ୍ମା, ସେ ଆସି ଭଗବାନଙ୍କ ଶରୀରରେ ଲୀନ ହେଲା, ଏଇ କଥାଟି ଏଠି କୁହାଯାଉଛି। ତେଣୁ ଭଗବାନଙ୍କ ଶରୀରରେ ଲୀନ ହେବାଟା ତାକୁ ସାଧୁର୍ଯ୍ୟ ମୁକ୍ତି କୁହାଯାଏ। ପାଞ୍ଚ ପ୍ରକାର ମୁକ୍ତି ରହିଛି, ସାଲୁକ୍ୟ, ସାରୁକ୍ୟ, ସାମୀପ୍ୟ, ଶାସ୍ତି, ସାଧୁର୍ଯ୍ୟ, ଏଇ ପାଞ୍ଚ ପ୍ରକାର ମୁକ୍ତି ରହିଛି। ସାଲୁକ୍ୟ ମୁକ୍ତି କ'ଣ ନା, ଜଣେ ଭଗବାନ ଯେଉଁ ଲୋକରେ ଅଛନ୍ତି ସେହି ଲୋକରେ ବାସ କରିବା ଯେଉଁ ସାଲୁକ୍ୟ ମୁକ୍ତି। ସାରୁକ୍ୟ ଭଗବାନଙ୍କ ଯେଭଳି ରୂପ ସେହି ରୂପ ପ୍ରାପ୍ତ ହେବା, ଏ ହେଉଛି ସାରୁକ୍ୟ ମୁକ୍ତି। ଶାସ୍ତି ଭଗବାନ ଭଳି ଶକ୍ତି ସେମାନେ ପ୍ରାପ୍ତ ହେବେ। ସାମୀପ୍ୟ ଭଗବାନଙ୍କ ନିକଟରେ ସେମାନେ ବାସ କରିବେ। ଏବଂ ଆଉ ଗୋଟେ ହେଉଛି ସାଧୁର୍ଯ୍ୟ ମୁକ୍ତି। ସାଧୁର୍ଯ୍ୟ ମୁକ୍ତି କହିଲେ ଭଗବାନ ସହିତ ମିଶିଯିବେ ସେମାନେ। ସାଧୁର୍ଯ୍ୟ ମୁକ୍ତି ଦୁଇ ପ୍ରକାର ରହିଛି, ଈଶ୍ୱରେ କ'ଣ ବ୍ରହ୍ମ ଈଶ୍ୱରେ ବ୍ରହ୍ମେ ଲୀନ, ହେଉଛି ସାଧୁର୍ଯ୍ୟ ମୁକ୍ତି। ଭଗବାନଙ୍କ ଶରୀରରେ ଲୀନ ହୋଇଯିବେ, ନହେଲେ ବ୍ରହ୍ମ ଜ୍ୟୋତିରେ ମିଶିଯିବେ ସେମାନେ। ତେଣୁ ବ୍ରହ୍ମ ଜ୍ୟୋତି ଠାରୁ କୁହାଯାଇଛି ଈଶ୍ୱର ଜ୍ୟୋତି ଆହୁରି ଅଧିକ ଗୁଣ୍ୟ ବୋଲି କହିଲା। ଯଦିଓ ମୁକ୍ତି ସାଧାରଣ କଥା ନୁହେଁ, ମୀରାବାଇ ଭକ୍ତମାନଙ୍କ ମନରେ ଭାବନ୍ତି ମୀରାବାଇ ହେଉଛନ୍ତି ବହୁତ ଉନ୍ନତ ଭକ୍ତ, ତାଙ୍କ ଗୀତ ସବୁଆଡ଼େ ତାର ଗାନ କରାଯାଉଛି, କିନ୍ତୁ ମୀରାବାଇ ଏ ସାଧୁର୍ଯ୍ୟ ମୁକ୍ତି ପ୍ରାପ୍ତ ହୋଇଥିଲେ, ସବୁଠାରୁ ନିକୃଷ୍ଟତମ ମୁକ୍ତି। ଏ ମୁକ୍ତିକୁ ଭକ୍ତମାନେ ନର୍କ ସହିତ ତୁଳନା କରିଛନ୍ତି, ଆଉ ଜଣେ ଆଚାର୍ଯ୍ୟ ଅଛନ୍ତି ସେ କଥା କହିଛନ୍ତି, କୈବଲ୍ୟ ନରକାୟତେ ତ୍ରିଦଶପୁର ଆକାଶ ପୁଷ୍ପାୟତେ ଦୁର୍ଦ୍ଧାନ୍ତେନ୍ଦ୍ରିୟ କାଳ ନଷ୍ଟାୟତେ ବିଶ୍ୱଂ ପୂର୍ଣ୍ଣ ସୁଖାୟ ବିଧିମହେନ୍ଦ୍ରାଦ କୀଟାୟତେ ଯତ୍ କାରୁଣ୍ୟ କଟାକ୍ଷ ବୈଭବତାମ ତମ ଗୌରମ ଏବ ତୁମ। କଥାଟି କି କହିଥିଲେ ପ୍ରଭୁଦାନନ୍ଦ ସରସ୍ୱତୀ, କୈବଲ୍ୟ ନରକାୟତେ, ମୁକ୍ତିଟା ତାଙ୍କ ପାଇଁ ନର୍କ ଭଳି, ତ୍ରିଦଶ ପୁରା ଆକାଶ ପୁଷ୍ପାୟତେ, ଯେଉଁମାନେ ଉନ୍ନତ ଲୋକକୁ ଯାଉଛନ୍ତି, ଯେଉଁ ବିଭିନ୍ନ ପ୍ରକାର ସ୍ୱର୍ଗ ଲୋକ ଇତ୍ୟାଦି ବହୁତ ଉନ୍ନତ ଲୋକ ରହିଛି ତ୍ରିଦଶ ପୁର, ସେଇଟା ତାଙ୍କର କିଛି ତାଙ୍କ ପାଇଁ କିଛି ମୂଲ୍ୟ ନାହିଁ। ଆକାଶ ପୁଷ୍ପ ଯେମିତି ନଥାଏ କିଛି ମୂଲ୍ୟ, ଆକାଶ ପୁଷ୍ପର ଅସ୍ତିତ୍ୱ ନଥାଏ, ସେଇଭଳି ଭାବରେ ଉନ୍ନତ ଲୋକକୁ ଯିବାର ଆକାଂକ୍ଷା ମଧ୍ୟ ତାଙ୍କ ନଥାଏ। ତ୍ରିଦଶ ପୁର ଆକାଶ ପୁଷ୍ପାୟତେ ଦୁର୍ଦ୍ଧାନ୍ତେନ୍ଦ୍ରିୟ କାଳ ସବୁ ପୁଟଳୀ ପ୍ରତ୍ୟାତ ନଷ୍ଟ ହୋଇଥାଏ, ଇନ୍ଦ୍ରିୟମାନେ ବହୁତ ଦୁର୍ଦ୍ଦାନ୍ତ, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ଦୁର୍ଦ୍ଦାନ୍ତ ଇନ୍ଦ୍ରିୟ, ଇଏ କାଳସର୍ପ ଭଳି। କାଳସର୍ପ ଅର୍ଥ ଯଦି ମୁଁ ଫଣା ଦଂଶନ କରିଦେବ ତାହେଲେ ଜଣେ ମୃତ୍ୟୁବରଣ କରିବ, ସାଙ୍ଗେ ସାଙ୍ଗେ ମୃତ୍ୟୁବରଣ କରିବ, କିନ୍ତୁ କାଳସର୍ପର ଯଦି ବିଷଦାନ୍ତଟିକୁ କାଢ଼ି ଦିଆଯାଏ ତାହେଲେ ସେ ତାର କିଛି ଆଉ କିଛି ପ୍ରତିକ୍ରିୟା ରହିବ ନାହିଁ, ଉତ୍ଖାତ ଦୃଷ୍ଟା ବିଶ୍ୱମ୍ ପୂର୍ଣ୍ଣ ସୁଖାଳୟ, ଯଦିଓ ବିଶ୍ୱ ହେଉଛି ଦୁଃଖାଳୟ ଅଶାଶ୍ୱତମ, ଏ ଦୁଃଖପୂର୍ଣ୍ଣ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନମ୍। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନଙ୍କ ପାଇଁ ଏ ବିଶ୍ୱଟା ପୂର୍ଣ୍ଣ ସୁଖାୟତ ହୋଇଯିବ, ସୁଖ ହୋଇଯିବ, ସେଇଟା ସୁଖର ଆଳ ହୋଇଯିବ, ଦୁଃଖାଳୟକୁ ସୁଖାଳୟ ସେମାନେ କରିଦେବେ ଭଗବାନ ସେବାରେ ନିଯୁକ୍ତ ଥିବାରୁ। ଏବଂ ବିଧି ମହେନ୍ଦ୍ରା ଆଦି କ୍ରୀଡ଼ାୟତେ, ବିଧି କହିଲେ ବ୍ରହ୍ମା, ବ୍ରହ୍ମା ଯେଉଁ ରହୁଛନ୍ତି ଶହେ ଜନ୍ମ ଧରି ଯଦି ନିଜର ବର୍ଣ୍ଣାଶ୍ରମ ଧର୍ମକୁ ଠିକ୍ ଭାବରେ ପାଳନ କରିବେ ତାହେଲେ ସେମାନେ ବ୍ରହ୍ମାପଦ ପ୍ରାପ୍ତ ହେବେ। ପ୍ରଭୁ ଆପଣ ବ୍ରହ୍ମାପଦ ପାଇବେ, ବ୍ରହ୍ମାପଦ ବିଦ୍ୟମାନ ଭଗବାନ ଭକ୍ତ ସେମାନେ ବ୍ରହ୍ମାପଦକୁ ମଧ୍ୟ ଚାହାନ୍ତି ନାହିଁ। ତେଣୁ ଗୋଲକଜୀ ମାନେ କେଉଁ ଗୋଲକ ମାନେ କୃଷ୍ଣଙ୍କ ଲୋକକୁ ଯିବେ ନା ରାମଙ୍କ ଲୋକକୁ ଯିବେ? ରାମଙ୍କ ଲୋକ ହେଉଛି ଅଯୋଧ୍ୟା, ଗୁରୁଦେବ କହିଛନ୍ତି ଗୋଲକ ମାନେ ଗୋଲକଜୀ ପାଇବେ, ରାମଜୀଙ୍କ ଲୋକ ହେଉଛି ଅଯୋଧ୍ୟା, କୃଷ୍ଣଙ୍କର ଲୋକ ହେଉଛି ଅଯୋଧ୍ୟା, ଲୋକର ଉର୍ଦ୍ଧ୍ୱରେ ହେଉଛି ଗୋଲକ, ଭୌତିକ ଜଗତ ସବୁ ରହିଛି, ଲୋକ ସବୁ ରହିଛି, ଭୌତିକ ଜଗତ ପାର ହେଲେ ଆପଣ ଯେତେବେଳେ ଯିବେ ସେଥିରେ ମନେ ପକେଇବା କଥା। ଗୋଲକ ଯିବେ ସେ ସେମାନେ କହୁଛି ଏକଥା ମନେ ପକେଇବେ, ଯେତେବେଳେ ଯିବେ ଭୌତିକ ଜଗତ ପାର ହେଇକି ଯେତେବେଳେ ଯିବେ ଗୋଲକ କେମିତି ଯିବେ, ଭୌତିକ ଜଗତ ପାର ହେଲେ ଯାଇ ଗୋଲକୁ ଯିବେ, ଭୌତିକ ଜଗତ ଯେତେବେଳେ ପାର ହେବେ ସେତେବେଳେ ମୋ କଥା ମନେ ପକେଇବେ କ'ଣ ନା, ପ୍ରଥମେ ବୈକୁଣ୍ଠ ଲୋକ ସବୁ ରହିଛି, ଏ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ମୁଁ ଯାଇନି ସେଠିକି କିନ୍ତୁ ଶାସ୍ତ୍ର ବର୍ଣ୍ଣନା ଅନୁସାରେ ମୁଁ କହୁଛି, ଏ ଭୌତିକ ଜଗତ ଯେତେବେଳେ ପାର ହେଇଯିବ ସେତେବେଳେ ଗୋଟେ ନଦୀ ଅଛି ବା ସାଗର ଅଛି, ବୈତରଣୀ ନଦୀ, କାରଣ ସାଗର ବୋଲି କୁହାଯାଏ ତାକୁ, ସେଇଟାକୁ ପାର ହେଲେ ଚିତ୍ ଜଗତକୁ ପ୍ରବେଶ କରିବ। ଆପଣ ଯେତେବେଳେ ଯିବେ ବୈକୁଣ୍ଠ ଲୋକକୁ ସେତେବେଳେ ସେଟା ପା ଦେବେ, ତାପରେ ତାପରେ ସବୁ ଚିଦ ଆକାଶ ରହିଛି, ଯେମିତି ଆମର ଆକାଶ ରହିଛି ସେମିତି ଚିଦ ଆକାଶ ରହିଛି, ତାକୁ ପାର ହେଇକିରି ବୈକୁଣ୍ଠ ଲୋକ ଯାଇ ପ୍ରବେଶ କରିବେ ହେଲା। ବୈକୁଣ୍ଠ ଲୋକ ଅନନ୍ତ କୋଟି ବୈକୁଣ୍ଠ ଲୋକ ରହିଛି, କାରଣ ଏଇ ଯେଉଁ ଭୌତିକ ଜଗତ ରହିଛି ଏ ଭୌତିକ ଜଗତର ମଧ୍ୟ ସୀମା କହିପାରିବେନି, ଜାଣି କେତେ ପ୍ରକାର କେତେ ରହିଛି ଭୌତିକ ଜଗତ, ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ସେ ତାର ତିନି ଗୁଣ ହେଉଛି ବୈକୁଣ୍ଠ ଲୋକ, ଇଏ ହେଉଛି ଚାରଣା, ସିଏ ହେଉଛି ପାରଣା, ତିନି ଗୁଣ ବୈକୁଣ୍ଠ ଲୋକ। ବୈକୁଣ୍ଠ ଲୋକ ଯେତେବେଳେ ପାର ହେଇକି ଯିବେ ସେତେବେଳେ ଆସିବ ଅଯୋଧ୍ୟା, ଅଯୋଧ୍ୟା ଭଗବାନ ରାମଚନ୍ଦ୍ରଙ୍କ ଲୋକ ରହିଛି ଅଯୋଧ୍ୟା ଲୋକ, ତାକୁ ପାର ହେଇକି ଯେତେବେଳେ ଯିବେ ସେତେବେଳେ ଆସିବ ଗୋଲୋକ, ସେଇଟା ହେଉଛି ଭଗବାନ କୃଷ୍ଣଙ୍କର ଲୋକ, ଯେଉଁଠିକି ଗୁରୁଦେବ ଆପଣ ନେବେ ସେଠିକି, ସେଠିକି ଯାଇ ଆମକୁ ଟିକେ କୃପା କରିବେ। ତେଣୁ ସେ ଯେଉଁ ଗୋଲକ ରହିଛି ସେଠି ଦୁଇଟା ଭାଗ ରହିଛି, ଦୁଇଟା ପ୍ରକୋଷ୍ଠ ରହିଛି, ଗୋଟେ ପ୍ରକୋଷ୍ଠରେ ଭଗବାନ କୃଷ୍ଣଙ୍କ ଲୀଳା ଚାଲିଛି, ଏଇ ବର୍ତ୍ତମାନ ଆମେ ଯେଉଁ ଶ୍ରବଣ ଆଲୋଚନା କରୁଛେ ହେଉଛି କୃଷ୍ଣଙ୍କର ଲୀଳା, ଆଉ ଗୋଟେ ପ୍ରକୋଷ୍ଠରେ ମହାପ୍ରଭୁଙ୍କର ଲୀଳା ଚାଲିଛି, କିନ୍ତୁ ସେଠି ଭଗବାନ କୃଷ୍ଣଙ୍କ ଲୀଳା ଚାଲିଛି, ମହାପ୍ରଭୁଙ୍କ ଲୀଳା ଚାଲିଛି। ତେଣୁ ଆମେ ସବୁ ଯିବା ମହାପ୍ରଭୁଙ୍କ ଲୀଳାରେ ଇଏ କରିବା, କାହିଁକି ଆମ ମହାପ୍ରଭୁ ଧାରାରେ ଆସୁଛେ ନା, ବ୍ରହ୍ମ ମାଧ୍ୟ ଗୌଡ଼ି ସମ୍ପ୍ରଦାୟ, ଏହି ସମ୍ପ୍ରଦାୟରେ ମହାପ୍ରଭୁ ଆସିଛନ୍ତି, ତେଣୁ ସେ ମହାପ୍ରଭୁଙ୍କ ଧାରାରେ ପ୍ରଭୁପାତ ଆସିଛନ୍ତି, ପ୍ରଭୁକାନ୍ତ ଧାରାରେ ଆମର ଗୁରୁଦେବ ଆସିଛନ୍ତି, ତେଣୁ ଆମେ ସବୁ ସେଇ ଟିକି ଯିବା, ଯେଉଁମାନେ ସିଦ୍ଧି ଲାଭ କରିବେ ସେମାନେ ସେଇଠି ଯାଇ ପହଞ୍ଚିବେ। ଯାହା ତେଣୁ ଇଏ ଯେଉଁ ରହିଛି ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଶିବଜୀ କହିଛନ୍ତି କଥା ପ୍ରତିଥାମାନଙ୍କୁ ଯେ ସ୍ୱଧର୍ମନିଷ୍ଠ ସତଧର୍ମ ବି ପୁମା, ସ୍ୱଧର୍ମ ଯଦି ଶହେ ଜନ୍ମ ଧରି ଜଣେ ପାଳନ କରିବ ତାହେଲେ ସେ ବ୍ରହ୍ମ ପଦ ପ୍ରାପ୍ତ ହେବେ। ସ୍ୱଧର୍ମନିଷ୍ଠ ଦଶଧର୍ମୀ କୁମାର ବିରିଞ୍ଚତା ମେତି, ବିରିଞ୍ଚ କହିଲେ ବ୍ରହ୍ମା, ବ୍ରହ୍ମା ପଦକୁ ଜଣେ ପ୍ରାପ୍ତ ହେବ। ଏବଂ ଆହୁରି ଯେଉଁ ଯଦି ଉନ୍ନତ ଆହୁରି ଅଧିକ ଜଣେ ଆଚରଣ କରିପାରିବ ତାହେଲେ ସେ ଶିବଲୋକକୁ ଯିବେ। ବ୍ରହ୍ମା ଲୋକର ଉର୍ଦ୍ଧ୍ୱରେ ହେଉଛି ଶିବଲୋକ, ବୌଦ୍ଧ ଦେବତାର ଅନ୍ତିମ ଲୋକ ହେଉଛି ବ୍ରହ୍ମଲୋକ, ତା ଉପରେ ଚିତ୍ରଜଗତ ଆରମ୍ଭ ହେଉଛି ଶିବଲୋକ, ସଦାଶିବ ଲୋକ ରହିଛି। ଯେଉଁ ଭାଗବତ ବର୍ଣ୍ଣନା କରାଯାଏ, ବ୍ରହ୍ମର ସଂଗୀତରେ ବର୍ଣ୍ଣନା କରାଯାଏ ନାହିଁ, ଗୋଲୋକ ନାମ୍ନି ନିଜଧାମ୍ନି ତଳେ ଚତସ୍ୟ ଦେବୀ ମହେଶ ହରିଧାମ ସୁତେ ସୁତେଷୁ, ଇଏ ହେଉଛି ଦେବୀଧାମ ହେଲା। ଦେବୀଧାମର ଉର୍ଦ୍ଧ୍ୱ ହେଉଛି ମହେଶ ଧାମ, ମହେଶ ଧାମର ଉର୍ଦ୍ଧ୍ୱ ହେଉଛି ହରିଧାମ, ବୈକୁଣ୍ଠ ଇତ୍ୟାଦି ମହେଶ ଧାମର ଉର୍ଦ୍ଧ୍ୱରେ। ତେଣୁ ଏହିଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତ ସେମାନେ ବିଧି ମହେନ୍ଦ୍ର ଆଦି କୀଟା ଏତେ ବିଧି ଯେଉଁଠି କୀଟ ଭଳି ଲାଗିବ ତାଙ୍କ ପାଇଁ, ଆଉ ମହେନ୍ଦ୍ର କଥା କ'ଣ, ମହେନ୍ଦ୍ର କହିଲେ ଇନ୍ଦ୍ର, ଦେବତାମାନଙ୍କ ରାଜା। ଯଦି ଶହେଟି ଅଶ୍ୱଗନ୍ଧ ଯଜ୍ଞ କରିଦେବେ ତାହେଲେ ଆପଣ ଇନ୍ଦ୍ର ହୋଇଯିବେ। ତେଣୁ ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଇଁ ହେଉଛି କୀଟ ଭଳି, କିଛି ମୂଲ୍ୟ ନାହିଁ ବିଧି ମହେନ୍ଦ୍ର ଆଦି କୀଟା ଏତେ। କେମିତି ଏଇଟା ସମ୍ଭବ ହେବ, ଯତ୍ କାରୁଣ୍ୟ କଟାକ୍ଷ ବୈଭବତା ତମ ଗୌରମ ଏବ ସ୍ତୁମ, ସେଇ ମହାପ୍ରଭୁ ଗୌରାଙ୍ଗ ମହାପ୍ରଭୁଙ୍କର ଯଦି କରୁଣା କଟାକ୍ଷ ଟିକେ ପ୍ରାପ୍ତ ହୋଇଯିବେ ତାହେଲେ ଆପଣ ସେହି ସ୍ଥାନ ପ୍ରାପ୍ତ ହୋଇଯିବେ, ସେଇ ସେଇଭଳି ସ୍ଥିତି ପ୍ରାପ୍ତ ହୋଇଯିବେ। ତେଣୁ ଏଇ ଯେଉଁ ଅଘାସୁର ଇଏ ଯେଉଁ ତାର ଜ୍ୟୋତି ବାହାରିଲା, ଶରୀରରୁ ଜ୍ୟୋତି ବାହାରିଲା, ଜ୍ୟୋତିକି କେହି ଦେଖିବା ଦେଖିପାରିବା କଥା ନୁହଁ, କିନ୍ତୁ ଭଗବାନ ଏଇଟା ଦେଖାଇ ଦେବା ପାଇଁ ଚାହୁଁଥିଲେ, ତେଣୁ ସମସ୍ତେ ଦେଖିପାରିଲେ। ତେଣୁ ସେ ଜ୍ୟୋତି ସମସ୍ତେ ଦେଖିଲେ ଭଗବାନଙ୍କ ଶରୀରରେ ଲୀନ ହୋଇଗଲା। ତେଣୁ ଭଗବାନଙ୍କ ଶରୀରରେ ଲୀନ ହୋଇଗଲା ମାନେ ସାଧୁଜ୍ୟ ମୁକ୍ତି ପ୍ରାପ୍ତ ହେଲା, କିନ୍ତୁ ପ୍ରକୃତିରେ ସେ ସାଧୁଜ୍ୟ ମୁକ୍ତିର ଆହୁରି ଉର୍ଦ୍ଧ ସ୍ଥିତି ପ୍ରାପ୍ତ ହୋଇଥିଲା, ସାରୂପ୍ୟ ମୁକ୍ତି ପ୍ରାପ୍ତ ହୋଇଥିଲା। ସାରୂପ୍ୟ କହିଲେ ଭଗବାନଙ୍କ ଯେଉଁଭଳି ରୂପ ସେଇ ରୂପ ସେ ପ୍ରାପ୍ତ ହୋଇଥିଲେ, ଏଇଟା ବିଶ୍ୱନାଥ ଚତୁର୍ଥ ଠାକୁର ତାଙ୍କ ଭାଷାରେ କହୁଛନ୍ତି। ତେଣୁ ଏଇ ଯେଉଁ ବିଭିନ୍ନ ପ୍ରକାର ମୁକ୍ତି ରହିଛି, ଭକ୍ତମାନେ ସେଇ ମୁକ୍ତି ପାଇବେ, କିନ୍ତୁ ସେମାନେ ମୁକ୍ତି ପାଇଁ ଚେଷ୍ଟା କରିବେ ନାହିଁ, ପ୍ରଭୁ ମୋତେ ମୁକ୍ତି ପ୍ରଦାନ କରନ୍ତୁ, କାହିଁକିନା ମୁକ୍ତି ପ୍ରଦାନ କରିବା ପାଇଁ କାମନା କଲା ମାନେ ସେଇଟା ଗୋଟେ ମୋତେ କାମନା ହୋଇଗଲା। ଭକ୍ତମାନେ ମୁକ୍ତିକୁ ଶବ୍ଦ ଉଚ୍ଚାରଣ କରିପାରନ୍ତି ନାହିଁ, ଯେମିତି ମହାପ୍ରଭୁ ଯାଇଥିଲେ ପୁରୀ ଯାଇଥିଲେ ସେହି ସମୟରେ ଗୁରୁ ଦେବତାମାନଙ୍କର ଗୁରୁ ବୃହସ୍ପତି ସିଏ ମହାପ୍ରଭୁଙ୍କୁ ଶିକ୍ଷା ଦେଉଥିଲେ। ବ୍ରହ୍ମସୂତ୍ର ରହିଛି, ବ୍ରହ୍ମସୂତ୍ରର କ'ଣ ଯେଉଁ ଆମର ରହିଛନ୍ତି ଶଙ୍କରାଚାର୍ଯ୍ୟ ସିଏ ଗୋଟେ ଭାଷ୍ୟ ଦେଇଛନ୍ତି, ତାକୁ ଶାରୀରିକ ଭାଷ୍ୟ କୁହାଯାଏ। ଏ ଭାଷ୍ୟଟା ବହୁତ ମାରାତ୍ମକ ଭାଷ୍ୟ, ମହାପ୍ରଭୁ କହିଲେ ମାୟାବାଦୀ ଭାଷ୍ୟ ଶୁଣିଲେ ହୟ ସର୍ବନାଶ, ସେ ମାୟାବାଦୀ ଭାଷ୍ୟ ସେ ତାଙ୍କର ପଢ଼ାଉଥିଲେ ସର୍ବଭଟ୍ଟାଚାର୍ଯ୍ୟ। ତେଣୁ ମହାପ୍ରଭୁ ସହିତ ଯେତେବେଳେ ଆଲୋଚନା ହେଲା ତାପରେ ସେ ଯେତେବେଳେ ମହାପ୍ରଭୁ କୃପା ପ୍ରାପ୍ତ ହେଲେ, ମହାପ୍ରଭୁଙ୍କ ଭକ୍ତ ହୋଇଗଲେ, ଭଗବାନ ଭକ୍ତ ହୋଇଗଲେ, ତେଣୁ ସେତେବେଳେ ଭାଗବତର ଗୋଟେ ଶ୍ଲୋକ ଅଛି ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ, ତତ୍ୟନୁକମ୍ପାଂ ସୁସମୀକ୍ଷମାଣ ଗୁଞ୍ଜାନ ଏବାତ୍ମକୃତଂ ବିପାକଂ ହୃଦ୍ଭାଗବ ପୂର୍ବେ ବିଦଧନ୍ ନମସ୍ତେ ଜୀବେତ ଯେଉଁ ମୁକ୍ତିପଦେ ସଦା ହେବା। ମୁକ୍ତିପଦ ଶବ୍ଦ ଅଛି, ଆପଣ ବିଭାଗ ଦେଖିକି ପଢ଼ିବେ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଶ୍ଲୋକଟି ଅଛନ୍ତି, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ଭକ୍ତମାନଙ୍କ ପାଇଁ। କାହିଁକି ନା ଆମେ ଭକ୍ତି ମାର୍ଗରେ ଆସିଲେ ଆମ ଜୀବନରେ ଯେତେବେଳେ ଦୁଃଖ ଆସିବ ସେତେବେଳେ ଆମେ ଏଇଟାକୁ ସ୍ମରଣ କରିବା। ଆପଣଙ୍କର ବର୍ତ୍ତମାନ ଗଲେ ହସ୍ପିଟାଲ ପଡ଼ିଲେ ବିପଦ ଆସିଲା, ସମସ୍ତଙ୍କ ବିପଦ ଆସିବ, ସେତେବେଳେ କ'ଣ ଚିନ୍ତା କରିବେ, ଏସବୁ ଚିନ୍ତା କରିବେ କ'ଣ, ଇଏ ହେଉଛି ଭଗବାନଙ୍କ କୃପା, ଅତ୍ୟନୁକମ୍ପା ସୁସମୀକ୍ଷ ମାଣ, ଯଦି ଆମେ ଠିକ୍ ଭାବରେ ଚିନ୍ତା କରିବା ତାହେଲେ ଏଇଟା ଦେଖିବା ଭଗବାନଙ୍କ କୃପା। କେମିତି କୃପା? ଆମେ ତ ହସ୍ପିଟାଲ ପଢ଼ିଲୁ ଆଉ କ'ଣ କୃପା ହେଲା? ନା ଏଇଟା ଯେଉଁ ଆମେ ପଢ଼ିଲେ ବା ବିଭିନ୍ନ ଦୁଃଖ ଆସୁଛି, ସେ ହେଉଛି କ'ଣ ନା ତତ୍ୟ ନିଗମ୍ପାମ ସୁସମିକମାଣ ଗୁଞ୍ଜାନ ଏବାତ୍ମ କୃତଙ୍ଗ ବିପାକମ୍। ଭକ୍ତ ଏଭଳି ଭାବରେ ଭାବିଲେ ଆମେ ଯେଉଁ ଅତୀତରେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଛେ ବା ଏଇ ଜନ୍ମରେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଛେ, ତାର ଫଳସ୍ୱରୂପ ଆଜି ଆମେ ଦୁଃଖ ଭୋଗ କରୁଛେ। କିନ୍ତୁ ଭଗବାନଙ୍କ ସେବାରେ ଆମେ ରଖ ଥିବାରୁ ଯେଉଁ ବଡ଼ ଦୁଃଖଟେ ଥାଆନ୍ତା ସେଇଟା କଟିଯାଇକିରି ଗୋଟେ ଛୋଟିଆ ଦୁଃଖଟେ ମିଳିଲା। ଏଇଭଳି ଭାବରେ ଆମେ ସବୁ ବିପଦକୁ ଚିନ୍ତା କରିବା। ଭୁଞ୍ଜାନ ଏବାତ୍ମ କୃତଙ୍ଗ ବିପାକମ୍। ହୃଦ୍ବାକ ପୂର୍ବୀର ବିଦଧନ ନମସ୍ତେ। କାୟ ମନ ବାକ୍ୟରେ ଭଗବାନଙ୍କୁ ପ୍ରଣାମ କରି ଏଇଭଳି ଭାବରେ ଜଣେ ଯେଉଁମାନେ ଜୀବନ ଧାରଣ କରନ୍ତି, ଜୀବିତ ଯେଉଁ ଜୀବନ ଧାରଣ କରନ୍ତି, ମୁକ୍ତି ପଦେ ସଦାଭାବ, ସେମାନେ ମୁକ୍ତି ପାଇବା ପାଇଁ ହକଦାର ହୋଇଯିବେ। ଆପଣ ଯଦି ବର୍ତ୍ତମାନ କହୁଛନ୍ତି ଗୁରୁଦେବ ମୋତେ କହିଛନ୍ତି ଗୋଲକ ଯିବେ, ତେଣୁ ଆମେ ହକ ଆସିଗଲା ଆମର ହକଦାର, ଯେମିତି ପିତାଙ୍କ ଧନରେ ପୁତ୍ରମାନେ ପାଇବେ ସେଇଟା ପାଇବେ, ତାଙ୍କର ହକ ରହିଛି। ସେହିଭଳି ଭାବରେ ଇଏ ଯେଉଁମାନେ ଏଇଭଳି ଭାବରେ ଜୀବନ ଧାରଣ କରିବେ ସେମାନେ ମୁକ୍ତି ପାଇଯିବେ। କିନ୍ତୁ ସାବନ ଭଟ୍ଟାଚାର୍ଯ୍ୟ ଯେତେବେଳେ ଏଇ ଶ୍ଳୋକଟି ପାଠ କରୁଥିଲେ ମହାପ୍ରଭୁଙ୍କ ପାଖରେ, ସେ ମୁକ୍ତିପଦ କହିପାରିଲେ ନାହିଁ, ମୁକ୍ତିପଦକୁ ପରିବର୍ତ୍ତନ କରି ଭକ୍ତିପଦ ବୋଲି କହିଦେଲେ। ତେଣୁ ମହାପ୍ରଭୁ କହିଲେ ଯେ ଶାସ୍ତ୍ରର ଯେଉଁ ରହିଛି, ଶାସ୍ତ୍ରର ଯେଉଁ କଥା ରହିଛି ତାକୁ ପରିବର୍ତ୍ତନ କରିବା କଥା ନୁହଁ। ଶାସ୍ତ୍ର ଯଦି ପରିବର୍ତ୍ତନ କରାଯିବ ତାହେଲେ ସେଇଟା ନଷ୍ଟ ହୋଇଯିବ। ସେଇଠି ଭଗବତୀ ଭଗବାନ କହିଲେ ଚତୁର୍ଥ ଅଧ୍ୟାୟରେ ସକାଳ ମାତା ଯୋଗ ନଷ୍ଟ କରନ୍ତବ, ଯେଉଁଟା ଶାସ୍ତ୍ର ରହିଛି ସେଇଟା ପରିବର୍ତ୍ତନ ହେବ ନାହିଁ, ପରିବର୍ତ୍ତିତ ହେଲେ ତାର ଅର୍ଥ ନଷ୍ଟ ହୋଇଯିବ। ତେଣୁ ସାରଭଟ୍ଟାଚାର୍ଯ୍ୟ କହିଲେ ପ୍ରଭୁ ମହାପ୍ରଭୁ ଆଉ ମୁଁ ଏ ଶବ୍ଦକୁ ଉଚ୍ଚାରଣ କରିପାରୁନାହିଁ, ମୁକ୍ତିପଦ ଶବ୍ଦଟିକୁ ଉଚ୍ଚାରଣ କରିପାରୁନାହିଁ। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ମୁକ୍ତି ମଧ୍ୟ ଚାହାନ୍ତି ନାହିଁ। ତେଣୁ ମହାପ୍ରଭୁ କହିଲେ ନା ଯେ ନ ଧନଂ ନ ଜନଂ ନ ସୁନ୍ଦରୀ କବିତାଂ ବା ଜଗଦୀଶ କାମୟେ ମମ ଜନ୍ମନି ଜନ୍ମନି, ମାନେ ମୁକ୍ତି ମୋର ଦରକାର ନାହିଁ। ମୁଁ ଏଇ କହୁଥିଲି ଯେତେ ଆସୁଛି ମୁଁ ଯେତେ ଜନ୍ମ ନେଉଛି 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 ନେଉ ପଛେ ନେବି କିଛି ଅସୁବିଧା ନାହିଁ। କିନ୍ତୁ ଭଗତା ଭକ୍ତି ଅହେତୁକି ତୋଇ ଅହେତୁକି, କୌଣସି କାରଣ ନଥିଲେ ମଧ୍ୟ ଅହେତୁକି ଭକ୍ତି ମୋତେ ପ୍ରଦାନ କରନ୍ତୁ ଆପଣ ପାଦରେ। ପ୍ରଭୁତ
ମାତ୍ର ଭାଷା।
कारण नथिले मध्य भगवान प्रति भक्ति मोर आसु अहेतु कौन सी योग्यता भक्ति प्राप्त होगा ये सहज जिनस नुह भक्ति भौतिक जगतर नुह भौतिक भक्ति हूँ चीत जगतर तेणु कौन भक्ति तु भगवत भक्त संगे न परिजाते भगवान भक्त संग कले ही भक्ति जन प्राप्त हे ना भक्ति जन प्राप्त हो पार ना अपिचेत शूद्राचार ये दुराचारी व्यक्ति से मध्य भक्ति प्राप्त हो पार यदि भक्त संग कर तेणु ये जो असुर अगासुर पूर्व जन्म से कौन अगासुर कही वर्णना कर पूर्व जन्म से आज उद्धार पाईला सी ये बहुत असुर जन्म से जन प्राप्त होता अगासुर दशम शुन बार अध्याय वर्णना कर अगासुर पूर्वजन्मटा अन्य कौन अच्छे आम श्रीमद राधाकृष्ण ए हरदर्शन महाराज कहते ये सीला पूर्वजन्म शखासुर पुत्र आगे असुर पुत्र सी कितु अष्टावक ऋषि को बहुत प्रकार प्रयास करता कठोर वाक्य प्रकार प्रदान कर अष्टावक ऋषि अभिशाप से आज अघासुर प्राप्त जन्म प्राप्त होता तेणु आज से उद्धार पाईला भगवान भाई रूप प्राप्त होगा सारूप्य मुक्ति प्राप्त होगा तेणु भगवान जहाँ हत्या करती भाव में मुक्ति प्रदान करती भगवान गोटे नाम हो हत्यारी गतिदायक भगवान राम राम रामचंद्र जो आसते रावण को हत्या करते कुंभकर्ण को हत्या करते श्रेष्ठ गति प्रदान करते मुक्ति प्रदान करते तेणु यही भाव में जो मैंने भगवान द्वारा निहत हूँ भगवान तर कृपा करती मुक्ति प्रदान करती तेणु लीला यही भाव में चलो भगवान वृंदाव लीला ये जो हत्या होगा पर भगवान जो आसवे संग बाक सहित एवं बाछी मान सहित ये शब्दी हम से शब्दी ब्रह्मांड भेद कर ब्रह्म लोक ब्रह्म शुणीपर से शब्दी सी भावे कौन प्रलय होगा कि तेणु सी जो आसुवे से देवता मान कह ब्रह्मा को जे आज भगवान अगासुर बद्ध कले तेणु ब्रह्मा कहते डेरी होगा मुझे देख पारे ना देखिए भगवान आग कौन लीला सब रही मंजू लीला सब सुंदर लीला भगवान वृंदावन लीला देखा ब्रह्मा जो आस देखिए भगवान अगासुर को बद्ध कर सारिकी डेरी होगा खावा खावाई डेरी होगा सकल आस खाद्य ग्रहण करना खाद्य सब पैकेट आसते बनरे खायापाई वृंदावन खाइबे तेणु डेरी होगला तेणु भगवान कहले देख संग बाक मैंने बर्तमान आम बर्तमान खाद्य ग्रहण करवाचर मैंने ये सब खेल था चल था आम ये यमुनापुर बस खाद्य ग्रहण करवा कहीं भगवान यमुनापुर लीला भोजन लीला चलती भगवान तेणु ब्रह्मा जो आस देखिले भगवान जो भोजन करंग बाक मान सहित देखे से आश्चर्य हो गले भगवान यही भाव भोजन कर सत्य कौन भगवान संदेह हो गला तेणु से भगवान कौन करेंगे ना बत्सा मानक सांग बाक मानक नहींजे चोरी कर नहींजे किंतु भगवान ये सब जानते भगवान बहुत भगवान गोटे कार्य अनेक प्रयोजन सिद्धि होता है गोटे कार्य बहुत कथा आसपे ये चौदह अध्याय पर्यटन ये लीलाटी चलत भगवान जो अभ्यास लीला ये सब तेरह अध्याय वर्णना करना चौदह अध्याय ब्रह्मा क्षमा प्रार्थना सब रही बहुत ସୁନ୍ଦର ସୁନ୍ଦର ସ୍ତୁତି ସବୁ ରହିଛି। ତେଣୁ ଏ ସ୍ତୁତି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ସ୍ତୁତି। ତେଣୁ ଆମର କଥା ବି ଟିକେ ବିଶ୍ୱନାଥ ପୂର୍ବରୁ ପଚାରିବା, କିଛି ଗୋଲକଧାମ ବିଷୟରେ କିଛି ଖବର ପାଇଲେ ଆପଣ
ଗୁରୁଙ୍କ କଥାକୁ ଯିଏ ମାନିବ ସେ ନିଶ୍ଚିତ ଯିବ। ଆଉ ମୁଁ ତ ସେ ଗୁରୁଙ୍କ ମତେ ମୁଁ କଣ୍ଟ୍ରାକ୍ଟ କରୁଛି, କଣ୍ଟ୍ରାକ୍ଟ ଛାଡ଼ିକି ଏଠି ଭଗବାନ ମୁଁ ସେବା କରେ। ତାହେଲେ କହିଲେ କଟକ ରହିଗଲାଣି, ଯାହାର କହିଲେ ବୁଲବାସୀ ରହିଗଲାଣି, ଆଉ ମୁଁ ତ ତାଙ୍କ କଥା ମାନିକି ରହିଛି। ଆଉ ମୋର ଯେମିତି
କାହିଁ
ଆମର କାରଣ ସାଗର ପାର ହେଲା ପରେ କାରଣ ସାଗର ତାପରେ ସଦାଶିବ ଅଛନ୍ତି
ଗୋଲୋକ ନାମ୍ନି ନିଜଧାମ୍ନି ତଳେ ତସ୍ୟ ଦେବୀ ମହେଶ ହୃଦାମ ସୁତେଷୁ। ତେଣୁ ଗୋଲୋକ ଧାମର ତଳେ ସବୁ ରହିଛି ଦେବୀ ଧାମ, ଏଇଟା ହେଉଛି ଦେବୀଙ୍କ ଧାମ, ଦୁର୍ଗାଙ୍କର ଜନ୍ମମୂର୍ତ୍ତି ଲାଗି ରହିଛି। ଦେବୀ ମହେଶ ଆ ଉପରେ ହେଉଛି ମହେଶ ଧାମ ଶିବଜୀଙ୍କର, ତାପରେ ହରିଧାମ ବୈକୁଣ୍ଠ ଲୋକ ସବୁ ରହିଛି।
ଭଗବତ୍ୟାତ୍ମ
ଦ୍ୱନ୍ଦେ ବିମୁକ୍ତ ସୁଖ ଦୁଃଖ ସଙ୍ଗେ ଗଚ୍ଛନ୍ତ ମୂଢ଼ା ପଦ୍ମଭ୍ୟମ ତତ୍ ନ ତଦ୍ଭାସତି ସୂର୍ଯ୍ୟ ନ ଶଶାଙ୍କ ନ ପାବକ ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମଙ୍ଗମ।
ହରିଧାମର ଯେଉଁମାନେ ସେମାନେ କ'ଣ
ଯାହାର ଯେଉଁ ରହିଛି ଭଗବାନଙ୍କର ଯେଉଁ ରୂପ, ଭଗବାନଙ୍କର ଯେଉଁ ରୂପ ପ୍ରତି ଯାହାର ଆସକ୍ତି ରହିଛି ସେମାନେ ସେଇଠି ତାଙ୍କର ସେଇ ଭଗବାନ ରାମଚନ୍ଦ୍ର ବୋଧି ଯାହାଙ୍କର ରାମଚନ୍ଦ୍ରଙ୍କ ଭକ୍ତ ସେମାନେ ରାମଚନ୍ଦ୍ରଙ୍କ ଧାମ
ଅଯୋଧ୍ୟା ଶିବ ଭଗବାନ ତାଙ୍କର ଭକ୍ତ ହେଇକିରି ଆମେ
ସଦାଶିବ ହେଉଛନ୍ତି, ସେ ହେଉଛନ୍ତି ବିଷ୍ଣୁ। କିନ୍ତୁ ଯେତେବେଳେ ସେ ଭୌତିକ ଜଗତକୁ ଆସନ୍ତି ସେତେବେଳେ ସେ ତମଗୁଣକୁ ଆଶ୍ରୟ କରି ଆସନ୍ତି। ଶିବଜୀ ଯେଉଁ ରହିଛନ୍ତି ସଦାଶିବ ଯେତେବେଳେ ଭୌତିକ ଜଗତ ଆସନ୍ତି, ଶିବ ବ୍ରହ୍ମା ବିଷ୍ଣୁ ଶିବ ସବୁ ଆସନ୍ତି ନା, କିନ୍ତୁ ଶିବ ଆସନ୍ତି ସେଇ କ୍ଷୀରଂ ଯଥା ତଧିକାରଂ ବିଶେଷ ଯୋଗା, ସେ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ। କିନ୍ତୁ ଯେତେବେଳେ ଭୌତିକ ଜଗତକୁ ଆସନ୍ତି ତମଗୁଣକୁ ଆଶ୍ରୟ କରି ଆସନ୍ତି ସେତେବେଳେ ସେ ଶିବରେ ପରିଣତ ହୋଇଯାଆନ୍ତି। ତେଣୁ କ୍ଷୀରଟା ଯେମିତି ଅମ୍ଳ ମିଶେଇଲେ ତା ଦହିରେ ପରିଣତ ହୋଇଯାଏ, ସେଭଳି ଭାବରେ ବିଷ୍ଣୁ ଯେତେବେଳେ ତମଗୁଣକୁ ଆଶ୍ରୟ କରି ଆସନ୍ତି ସେତେବେଳେ ସେ ଶିବରେ ପରିଣତ ହୁଅନ୍ତି। କିନ୍ତୁ ଏ ଶିବଲୋକକୁ ଯେଉଁମାନେ ଯାଆନ୍ତି ସେମାନେ ମଧ୍ୟ ଆହୁରି ଉନ୍ନତ ସ୍ଥିତି ପ୍ରାପ୍ତ ହୁଅନ୍ତି। ଭଗବାନ ଚତୁର୍ଥ ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ସ୍ୱଧର୍ମନିଷ୍ଠ ସ୍ୱଧର୍ମନିଷ୍ଠ ସତଜନ୍ମ ବି ଗୁମା, ନିଜ ସ୍ୱଧର୍ମକୁ ଯଦି ଶହେ ଜନ୍ମ ଯଦି ପାଳନ କରିବ ତାହେଲେ ସେ ବ୍ରହ୍ମଲୋକ ପ୍ରାପ୍ତ ହେବ। ଏବଂ ତତ ପରଙ୍ଗୀ ମା ଏ ବ୍ରହ୍ମଲୋକ ବ୍ରହ୍ମା ପଦ ପ୍ରାପ୍ତ ହେବ, କିନ୍ତୁ ତତ ପରଙ୍ଗୀ ମା ତାଠାରୁ ଆହୁରି ଉନ୍ନତ ସ୍ଥିତି ଜଣେ ଗଲେ ସେ ଶିବ ଶିବ ହେଇପାରିବେ ନାହିଁ, ଶିବ ସେ ହେଇପାରିବେ ନାହିଁ, କିନ୍ତୁ ଶିବ ଲୋକ ପ୍ରାପ୍ତ ହେବେ। ତତ ପରଙ୍ଗୀ ମା ଶିବଲୋକ ପ୍ରାପ୍ତ ହେବା ପାଇଁ ଯେଉଁମାନେ ଆହୁରି ଉନ୍ନତ ସ୍ଥିତି ପ୍ରାପ୍ତ ହେବେ ସେମାନେ ଶିବଲୋକ ପ୍ରାପ୍ତ ହେବେ।
ଆରାଧନାର ଯେଉଁ ତାଙ୍କର ଆରାଧନା କେମିତି ଶିବ ଲୋକ ଯେଉଁମାନେ ଯିବେ ଏଠୁ
ଶିବଙ୍କର ଶିବଙ୍କର ଆରାଧନା ହେଉଛି ବୈଷ୍ଣବମାନଙ୍କ ଯଥା ସମ୍ଭବ। ବୈଷ୍ଣବମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶିବଜୀ। ଆମର ଯେଉଁ ବୈଷ୍ଣବ କହିବା ଚାରିଟା ସମ୍ପ୍ରଦାୟ ରହିଛି ନା, ଶ୍ରୀ ବ୍ରହ୍ମ ରୁଦ୍ର ସନକ, ରୁଦ୍ର ବୋଲି ଶିବଜୀଙ୍କର ସମ୍ପ୍ରଦାୟ ରହିଛି, ବୈଷ୍ଣବ ସମ୍ପ୍ରଦାୟ। ଆମେ ଯେଉଁଭଳି ଭାବେ ଆରାଧନା କରୁଛେ ସେଠି ସେଇଭଳି ଭାବରେ ଆରାଧନା ବୈଷ୍ଣବମାନଙ୍କ କଥା ସମ୍ଭବ। ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଗୌରଭକ୍ତ କି ତାରି ଗୌତମାନନ୍ଦେ।